बोल श्री मन सत्यनारायण को प्रति अर्थ संपूर्ण सागरे आनंद कवार हरि हरि बोला शंकरवासिनी सिंह वाहिनी माँ शारदा प्रीति अर्थी बोल आनंद कुमार हरि हरि बोल श्रीमन श्री सत्यनारायण देव सर्वश्री निकाय समस्त मन भीष पूरण करतु बोल आनंद कुमार हरि हरि बोल
Bye.
करुणिक देव देव महादेव आखंडलमणि विषय रे किछि कहिबा पई जाउछि
घंटर ज्ञानी मते रहुथिले
परिचालना करूथिले दिने नीलाद्री समर सिंहंकर मुंड को बुद्धि जुटिला जे ये जंगल भितर अनेक गुड़िए विस्तीर्ण पड़िया अछि सेहि पड़िया को सब चाष कले केमिति होता
अनंत नामे हलुआ डाकी पठाइयो la 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 la
ଗୋଟିଏ ହଳୁଆ ଗାଁ ମୁଣ୍ଡରେ ରହୁଥିଲା। ଲୋକ ପଠେଇ ତାକୁ ଡକେଇ ଆଣିଲେ ସମରସିଂହ। ଡାକିଲେ ବାବୁରେ ଆସନ୍ତାକାଲି ପ୍ରଭାତରୁ ଆସି ମୋର ବଳଦ ହଳକ ନେଇ ଆଗରେ ଦେଖାଯାଉଥିବା ପଡ଼ିଆରେ ହଳ କରିବୁ। ମୁଁ ଭାବୁଛି ସେଠାରେ କିଛି ହରଡ଼ ଚାଷ କରିବା ପାଇଁ। ଆଜ୍ଞା ହଳିଆ ଉନ୍ନତ ଜବାବ ଦେଇ ବିଦାୟ ନେଇ ଚାଲିଗଲା। ପରଦିନେ ପଣ୍ଡିତେ ସକାଳ ହେଲା ମୋହି ନେବା ପାଇଁ ବିଶ୍ୱକୁ ଆଜି ବାସନ୍ତି ଉଷା। ହଳିଆ ଅନନ୍ତ ଆଜ୍ଞା ଆସି ନୀଳାଦ୍ରି ସିଂହଙ୍କର ଦୁଆରେ ପହଞ୍ଚି ବଳଦ ଲଙ୍ଗଳ ଜୁଆଳି ବିହନ ସମସ୍ତ ସାମଗ୍ରୀ ନେଇ ଯାଇ ଯଥାସ୍ଥାନରେ ପହଞ୍ଚିଗଲା। ବଳଦ ଯୋଟି ହଳୁଆ ହଳ କରୁ କରୁ ଏବେ ହଳ କରିବା ଆରମ୍ଭ କଲା। ହଠାତ ଶୁଭିଲା ଆହା କମ୍ପିଲା ମେଦିନୀ ଆକାଶ ବହିଲା ଅଣ ଚାଷରେ ବତାସ ମହାପ୍ରଳୟ ଯେ ସୃଷ୍ଟି ହେଲା ପୁଣି ପ୍ରକମ୍ପିତ ହେଲା ଆଜ୍ଞା ମେଦିନୀ ଆକାଶ। ପ୍ରବଳ ବେଗରେ ଅଣଚାଷ ପବନ ମାରି ଆସିଲା। ପ୍ରବଳ ମେଘ ଘଡ଼ ଘଡ଼ି ସାଙ୍ଗକୁ ଆକାଶ ହେଲା ଅନ୍ଧକାରରେ ଆଚ୍ଛନ୍ନ। କିଏ ଯେପରି ପ୍ରଚଣ୍ଡ ଆଘାତରେ ଯଥା ପାଇ ଆହା ଆହା ବାରମ୍ବାର ଶବ୍ଦ କରୁଛି ଏବଂ ଜଣେଇ ଦଉଛି ମୋ ଦେହରେ ପ୍ରଚଣ୍ଡ ଆଘାତ ଲାଗିଲା। ମୁଁ ଭୀଷଣ ଭାବରେ କଷ୍ଟ ପାଉଛି। ହଳିଆ ଅନନ୍ତ ଭୟେ ହୁଏ ଥର ହର ମୂର୍ଛିତ ହୋଇ ଭୂମିରେ ହଳିଆ ଅନନ୍ତ ପଣ୍ଡିତେ ଏ ଘଟଣାକୁ ଦେଖି ମୂର୍ଛିତ ହୋଇ ତଳେ ପଡିଲା। ପାଖରେ ଆଜ୍ଞା କେହି ଲୋକ ନାହାନ୍ତି ହଳିଆ ଅନନ୍ତକୁ ସାହାଯ୍ୟ କରିବା ପାଇଁ। ଚେତା ପାଇ କିଛି କ୍ଷଣ ପରେ ଉଠି ଯେତେବେଳେ ଚେତା ଫେରି ପାଇଲା ଅନନ୍ତ ଦେଖିଲା ଖଣ୍ଡେ କାଳିଆ ମୁଗୁନି ପଥରରେ ଲଙ୍ଗଳର ଫାଳ ବାଜି ଲଙ୍ଗଳ ସହ ଫାଳଟି ଭାଙ୍ଗି ଯାଇଛି। ବହୁଛି ଧାର ଧାର ହୋଇ ରକ୍ତ ଆଉ ଆଗେ ଯେପରି ରକ୍ତର ନଦୀଟିଏ ପ୍ରବାହିତ ହୋଇଛି ଏତିକି ବେଳେ ହଣାମିସାର କରି ନାଗସାପଟିଏ କୁଆଡୁ ଆସି ଅନନ୍ତକୁ ଦେଖିଲା ଏବଂ ଯାଇ ବହୁଥିବା ରକ୍ତ ମଧ୍ୟରେ ପଣ୍ଡିତେ ଡୁବି ଯାଇ ଉଭେଇ ଗଲା। ପ୍ରସ୍ତର ତଳୁ ବାରମ୍ବାର ଶବ୍ଦ ଶୁଭୁଛି। ହଳିଆ ଅନନ୍ତ ଭୟଭୀତ ହୋଇ ଯାଇ ଆଜ୍ଞା ମୁନିବ ନିକଟରେ ପହଞ୍ଚିଲା ଏବଂ ଘଟଣାଟି ସମସ୍ତ ବର୍ଣ୍ଣନା କଲା ନୀଳାଦ୍ରି ସିଂହଙ୍କ ନିକଟରେ।
ନୀଳାଦ୍ରି ଶୁଣି ବୃତାନ୍ତ ଲାଗିଲା ମୋ
ପ୍ରତିବେଶୀଙ୍କୁ ସାଥିରେ ନେଇ ଯାଇ ପହଞ୍ଚି ଗଲେ ହଳ ସ୍ଥାନରେ। ସମସ୍ତେ ଦେଖୁଛନ୍ତି ଅନନ୍ତ କହିଥିବା ରକ୍ତ ସ୍ରୋତ ପରିବର୍ତ୍ତେ କ୍ଷୀରର ସ୍ରୋତ ପ୍ରବାହିତ ହେଉଛି। ଦଳ ଦଳ ହୋଇ ନାଗସର୍ପମାନେ ଏଣେ ତେଣେ ଆଜ୍ଞା ବୁଲୁଛନ୍ତି ଏବଂ କ୍ଷୀର ମଧ୍ୟରେ ବୁଡ଼ି ଯାଇ ଉଭେଇ ଯାଉଛନ୍ତି। ଏ ବିସ୍ମିତ କଥା ଦେଖି କାହିଁ ପରସ୍ପରେ ବୋଲନ୍ତି ଯେ କଥା ଶୁଣା ବୋଲନ୍ତି ଯେ କଥା ଶୁଣା ନଥିଲା କର୍ଣ୍ଣରେ ବେ ନଥିଲା କର୍ଣ୍ଣରେ ବେ ନଥିଲା କର୍ଣ୍ଣରେ ପରସ୍ପର ମଧ୍ୟରେ କଥାବାର୍ତ୍ତା ହେଉଛନ୍ତି ଭାଇମାନେ। ଇଏ ବଡ ଅଦ୍ଭୁତ ଘଟଣା। ଏମିତି କଥା ତ କେହି କେବେ କାନରେ ଶୁଣିନି କିବା ଆଖିରେ ମଧ୍ୟ ଦେଖିନି। ହିମନ୍ତ ମଣ୍ଡଳୀ ଲକ୍ଷ୍ୟ ଦେବେ ଯେଉଁଠାରୁ ଶବ୍ଦ ଆସୁଥିଲା ସମସ୍ତେ ଆଜ୍ଞା ଏକତ୍ରିତ ହୋଇ ସେ ସ୍ଥାନକୁ ଯାଇ ଖୋଳିବା ଆରମ୍ଭ କରିଲେ।
ମୁକୁନି ପଥର ଚୌପାଶେ ଥିଲା
ଟିକୁ ଏକତ୍ରିତ ହୋଇ ଖୋଳିବାକୁ ଲାଗିଲେ। ଦେଖିଲେ ପଥର ଚାରି ପାଖରେ ଭରପୁର ହୋଇ ମଶାନ ପାଉଁଶ। ଆଉ କିଛି ଖୋଳିବାରୁ ଦେଖିବାକୁ ପାଇଲେ ମଣ୍ଡଳାକୃତିର ମଣ୍ଡପଟିଏ ଏବଂ ବିରାଟ ଆକାରର ତୋରଣ
ମଧ୍ୟ ବିରାଜିତ ବର୍ଣ୍ଣ।
लक्ष्य देवे लोक मैंने देखा पाइले चतुर्पार्श्व विराट एक तोरण मंडपर मध्य भाग लिंग मूर्ति किए बसी जो क्षीरस्राव हो स्थान रक्त एक वर्णमंडल आज्ञा से लेखा अखंडल मणि देखना हारिए आश्चर्य हो गले भय मिश्रित अस्थिरता मध्य निज निज घर को बाहुड़ी गले नीलाद्री देखिले राते सपन रे अर्ध समय हो नीलाद्री सिंह शोचार स्वप्न देखिले रक्त दुड़ुबुड़ जने सन्यासी आसी सम्मुखे ठिया हेले दक्षिण दक्षिण हस्ते त्रिशूल बेकरे झुलुची हाड़माल जटा मध्य सर्पटी आज्ञा फणा टेकी सन्यासी जनक डाकुंट वस्तु नीलाद्री सिंह विश्व कल्याण पाई मु मंडल मध्य तपस्यारे थी हरिया अनंत हल कर लंगल फाड़ बाजी मो मस्तक क्षत हो क्षत स्थान रक्तस्राव हो ब्राह्मण मानू डाक पूजा करो शर्करा कदमी क्षीर गंजे आदि पकाई विधि विधान पूर्वक मुख्य स्थान घर्षण कर मुंडे मोर फाड़ बाजार जंत्रण से आहा आहा शब्द करू ये स्थान नाम हेब आरड़ी शैवपीठ आरड़ी धाम रही मु पूजा पाई सारा देश नर नारी मैंने मत भक्ति पूजा करे
खेला
ମାନଙ୍କୁ ସ୍ୱପ୍ନରେ ଦେଖା ଦେଇ ବହୁ ଆଖଣ୍ଡଳମଣି ସମସ୍ତ କଥା ମାନ ଜଣାଇ ଆଜ୍ଞା ବିଦାୟ ନେଇ ଚାଲିଗଲେ। ନିଦ ଭାଙ୍ଗିଗଲା ନୀଳାଦ୍ରିଙ୍କର। ରାତି ପାହିବା କ୍ଷଣି ସମସ୍ତଙ୍କ ପାଖରେ ସ୍ୱପ୍ନ ବୃତ୍ତାନ୍ତ ପ୍ରକାଶ କଲେ। ଗ୍ରାମବାସୀ ମାନେ ଆନନ୍ଦିତ ମନରେ ଧାଇଁ ଯାଉଛନ୍ତି ଆଖଣ୍ଡଳମଣିଙ୍କ ଦର୍ଶନ ନିମିତ। ଯଥା ସମୟରେ ବ୍ରାହ୍ମଣ ସେବକ ନିଯୁକ୍ତି କରାଯାଇ ଆଖଣ୍ଡଳମଣିଙ୍କ ପୂଜା ଅର୍ଚ୍ଚନା କରାଗଲା। ଦେବତ୍ରିଲୋଚନଙ୍କର ମହିମା ଗ୍ରାମରୁ ଗ୍ରାମ, ନଗରରୁ ନଗର, ଆଜ୍ଞା ସାରା ଇଲାକାରେ ବ୍ୟାପି ଗଲାଣି। ହରଣ କରନ୍ତି କାଳ ସର୍ବବିଷ, ସେ ପ୍ରଭୁ ତ୍ରିଶୂଳ ପାଣି, ସେ ପ୍ରଭୁ ସର୍ପଦଂଶନ କରେ ତେବେ ଠାକୁରଙ୍କର କୁଣ୍ଡ ଜଳ ପାନ କଲେ ଆରୋଗ୍ୟ ଲାଭ କରନ୍ତି। ଅନ୍ଧ ଛୋଟା କୁଷ୍ଠ ରୋଗୀ ନାନାଦି ଦୁଷହ ବ୍ୟାଧିରେ ଯନ୍ତ୍ରଣା ପାଉଥିବା ନର ନାରୀ ଠାକୁରଙ୍କ ପାଖରେ ଅଧିଆ ପଡି ପଣ୍ଡିତେ ରୋଗମୁକ୍ତ ହୁଅନ୍ତି। ବଳଭଦ୍ର ଭଞ୍ଜ ନାମେ ଅନିକାର ରାଜା ନାମରେ କନିକାର ରାଜା ରିଘାଗଡ ଠାରେ ରାଜଧାନୀ ବସାଇ କନିକା ଶାସନ କରୁଥିଲେ। ହରିହର ଭଞ୍ଜ ତାହାଙ୍କର ପୁତ୍ର, ପତ୍ନୀ ନାମ ସତ୍ୟବତୀ, ରୂପ ଗୁଣେ ତାଙ୍କ ନଥିଲା ତୁଳନା। ବଳଭଦ୍ର ଭଞ୍ଜଙ୍କର ପୁଅ ହରିହର ଭଞ୍ଜ, ହରିହର ଭଞ୍ଜଙ୍କର ପତ୍ନୀଙ୍କ ନାମ ହେଲା ସତ୍ୟବତୀ। ଆଜ୍ଞା ରୂପ ଗୁଣ ସମ୍ପନ୍ନା ବୁଦ୍ଧିମତୀ, ସବୁ ଥାଇ ତାଙ୍କର କିଛି ନଥିଲା ପରିକାଳାତିପାତ କରୁଥିଲେ। କାରଣ ଦୁଇ ଜଣଙ୍କର ପୁତ୍ର ସନ୍ତାନ ନଥିଲା। ଆଜ୍ଞା ବନ୍ଧା କଷଣ ଭୋଗ କରୁଥିଲେ, ସଦା ସର୍ବଦା ମନରେ କଷ୍ଟ, କର୍ମଫଳ ପ୍ରାଣୀ ଅବଶ୍ୟ ଭୁଞ୍ଜଇ ସେ କରିପାରିବ। ଦୁଷହ ବ୍ୟାଧିରେ ବିବର୍ଣ୍ଣ ହେଲା ଶରୀର, ଚିରୋଳା ନଷ୍ଟ ହୋଇଗଲା। ଅଣ୍ଡାଳି ଅଣ୍ଡାଳି ପଥ ତାଲେ ସତ୍ୟବତୀ, ଚକ୍ଷୁ ଦୁଇଟି ନଷ୍ଟ ହୋଇଯିବାରୁ ଅଣ୍ଡାଳି ଅଣ୍ଡାଳି ବାଟ ଚାଲିଲା। ହରିହରର ଉତ୍ତାପ ବଢିବା ସାଙ୍ଗକୁ ଅସହ୍ୟ ଯନ୍ତ୍ରଣାରେ ପ୍ରାଣ ଛୋଟପଟ ହେଲା। ପୁତ୍ରବଧୂର ଆରୋଗ୍ୟ ଲାଗି ରାଜା ବଳଭଦ୍ର ଭଞ୍ଜ ବଛା ବଛା ବୈଦ୍ୟ ମାନଙ୍କୁ ଆଣି ବହୁ ଅର୍ଥ ବ୍ୟୟ କରି ଆଜ୍ଞା ଚିକିତ୍ସା କରାଇଲେ ସତ, ହେଲେ ପଣ୍ଡିତ ସବୁ ନିରର୍ଥକ ହୋଇଗଲା,
ମରିଲେ ବାବା ମଣି ତବ ମହିମା ପୁଣି। हे प्रभु पंचानन यतिकि निवेदन, तव पादरे सुर पाणी, ବ୍ୟାଧିରୁ ରକ୍ଷା କରି କୋଳରେ ତାର ପୁତ୍ର ସନ୍ତାନଟିଏ ଦିଅ, ଏତିକି ତୁମ ପାଦ ତଳେ ମୋର ପ୍ରାର୍ଥନା, ନଥୁବା ବଂଶ ମୋର ଧ୍ୱଂସ ପାଇଯିବ,
ତୃଣ ପାରି ବଧୁ ଅଧିଆ ପକାଇ ପିଆଇଲେ ଘର୍ଷଣ
ତୃଣ ବିଥାଇ ନିଜର ପୁତ୍ରବଧୂକୁ ଆଖଣ୍ଡଳ ମଣିଙ୍କ ଉଦ୍ଦେଶ୍ୟରେ ରାଜପ୍ରାସାଦରେ ଅଧିଆ ପକାଇ ନୀତିଦିନ ଚାର ପଠାଇ ଆରଡି ଧାମରୁ ଆଖଣ୍ଡଳ ମଣିଙ୍କର କୁଣ୍ଡ ପାଦୁକା ଆଣି ପଣ୍ଡିତେ ପାନ କରାଇଲେ, ହିମନ୍ତ ମଣ୍ଡଳୀ ଲକ୍ଷ ଦେବେ, ପ୍ରଭୁ ଆଖଣ୍ଡଳ ମଣିଙ୍କ କୃପାରୁ ଘର୍ଷଣ ପାନ କରିବା ଫଳରେ ସତ୍ୟବତୀ କ୍ରମେ ଆରୋଗ୍ୟ ଲାଭ କଲା। ରାଜା ବଳଭଦ୍ର ଭଞ୍ଜ ପୁତ୍ର ଏବଂ ପୁତ୍ରବଧୂକୁ ଆରଡି ଧାମକୁ ପଠାଇ ଦେଲେ।
ପେଟରେ ଦାନା ପଡ଼େ ନାହିଁ,
ସୁଧାତୃଷାକୁ ଭୁଲି କଠୋର ଚିତ୍ତରେ ସତ୍ୟବତୀ ଆଜି ବାବା ମଣିଙ୍କ ନିକଟରେ ଅଧିଆ ପଡି କାନ୍ଦି କାନ୍ଦି ଡାକୁଛି, ହେ ଶୂଳ ପାଣି ବାରେ ମାତ୍ର ଅନୁଗ୍ରହ କରି ଇଏ ଅଧିନାକୁ ଦୁଃସହ ବ୍ୟାଧିରୁ ମୁକ୍ତି ଦିଅ, ହେ
ଜୀବି ନାହିଁ କେଉଁଠାରେ ମଲେ
କେଉଁଠାକୁ ଯିବି ନାହିଁ, ତୁମରି ପାଦ ତଳେ ପଡି ସୁଖୀ ସୁଖୀ ମରିବି, ଶେଷରେ ତୁମ ନାମରେ କଳଙ୍କ ଲାଗିବ। ଶ୍ରୋତା ମଣ୍ଡଳୀ ଲକ୍ଷ୍ୟ ଦେବେ,
ଇତିମଧ୍ୟରେ ବିତିଗଲା ବାବାମଣିଙ୍କ ନିକଟରେ ତିନି ମାସ। ବାବାମଣିଙ୍କର ଆସନ ହେଲା ତଳମଳ। ସତ୍ୟବତୀର ପ୍ରାର୍ଥନାରେ ଭକ୍ତ ସତ୍ୟବତୀକୁ ରକ୍ଷା କରିବା ଲାଗି ଠାକୁର ଆସି ପହଞ୍ଚି ଯାଇଛନ୍ତି। ସ୍ୱପ୍ନରେ ଦେଖା ଦେଇ ଡାକିଲେ ମା ସତ୍ୟବତୀ, ମୁଁ ତୋ ଭକ୍ତିରେ ସନ୍ତୁଷ୍ଟ ହୋଇଛି, ଗାଧି ମୁକ୍ତ ହୋଇବୁ, ସୁତେ କାଳ କାଟିବୁ, ସୁତେ କାଳ ଫେରିଯା ଆପଣା ମନ୍ଦିର। ରାଜଧାନୀକୁ ଫେରିଯା ଏବଂ ପ୍ରତ୍ୟେକ ସୋମବାର ଦିନ ମୋର ମେଳା ପୂଜା କରିବୁ। ନିଶ୍ଚିତ ବ୍ୟାଧି ମୁକ୍ତ ହୋଇ ପୁତ୍ର ଲାଭ କରି ସୁଖରେ କାଳ ଯାପନ କରିବୁ। ଫେରିନ ବରଙ୍କୁ ସଭିଙ୍କ ଅଗ୍ରତେ ବଖାଣି ସର୍ବଭୂତାନ୍ତ। ସମସ୍ତଙ୍କ ଆଗରେ ବର୍ଣ୍ଣନା କଲା ସତ୍ୟବତୀ। ସମସ୍ତେ ପଣ୍ଡିତେ ଶୁଣି ଆନନ୍ଦିତ ହେଲେ। ଆଖଣ୍ଡଳମଣିଙ୍କର ମହିମା ଦିନକୁ ଦିନ ଖ୍ୟାତ ହେଲା। ଶ୍ରୋତା ମଣ୍ଡଳୀ ଲକ୍ଷ୍ୟ ଦେବେ, ସତ୍ୟବତୀ ଚକ୍ଷୁ ଫେରି ପାଇବା କଥା ଲୋକ ମୁଖରେ ପ୍ରକଟିଲା। ଜନ୍ମିଲା କୁମର ଦୁଃଖ ହେ ସତ୍ୟବତୀ ଗର୍ଭରୁ ସୁନ୍ଦର ପୁଅଟିଏ। ଆଦରରେ ଶିଶୁ କୁମାରର ନାଁ ରଖିଲେ ବିନାୟକ ରାୟ। ଦିନକୁ ଦିନ ବିନାୟକ ପଣ୍ଡିତେ ଶଶିକଳା ଭଳି ବଢୁଛି। ରାଜା ବଳଭଦ୍ର ଦିନେ ମନରେ ଚିନ୍ତା କଲେ, ପ୍ରଭୁ ଆଖଣ୍ଡଳମଣିକୁ ଆରଳି ଧାମରୁ ମୋର ରିଘାଗଡ଼ ରାଜଧାନୀକୁ ନେଇ ଆସି ପୂଜା ଅର୍ଚ୍ଚନାର ବ୍ୟବସ୍ଥା କରି ସାଥେ ନେଇ ବଳଭଦ୍ର ଅନୁଚରେ ମୂର୍ତ୍ତିକୁ ପଣ୍ଡିତେ ଖୋଳିବା ପାଇଁ ଚେଷ୍ଟା କଲେ, କିନ୍ତୁ ପଣ୍ଡିତେ ବିଫଳ ହେଲେ। ଶେଷରେ ଆରଡି ଧାମରେ ଗୋଟିଏ ସୁନ୍ଦର ମନ୍ଦିର ନିର୍ମାଣ କଲେ। ସେହିଦିନ ଠାରୁ ଠାକୁର ଆଖଣ୍ଡଳମଣି ଆରଡି ଧାମର ରହି ପୂଜା ପାଇ ଆସୁଛନ୍ତି। କାଳ ସର୍ପ ବିଷ ପାଣି ହୋଇଯାଏ ପିଇଦେଲେ କୁଣ୍ଡ ଜଳ।
ଦୁଷ୍ଟ ବ୍ୟାଧି ମୁକ୍ତ ହୁଅ ଏ ମାନବ ନାମ ଧରିଲେ ସୁନ୍ଦର କେତେ 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 ମାନ ରହିଅଛି ବର୍ଣ୍ଣ ନିବଳ ଇ ମନ ଅଳ୍ପ ସମୟରେ ନୁହଁ ଇ ସମ୍ଭବ କ୍ଷମିଲେ ବିଦୁଷଜନ ବାବା ଖଣ୍ଡଳ ମଣିଙ୍କ ପୟରେ ଜଣାଇ ଶେଷ ପ୍ରଣାମ ବିଦାୟ ନେଇ ନ ରହୁଅଛି ଏବେ ବିଶ୍ୱନାଥ ଚିନ୍ତନ ଆଉ ଦିନଜନ ଶରଣ ରକ୍ଷଣ ମହାବାହୁ ଦିନଜନ ଶରଣ ରକ୍ଷଣ ମହାବାହୁ ସମ୍ପୂର୍ଣ୍ଣ ସାଗରେ ସର୍ବେ ବୋଲନ୍ତୁ ଆନନ୍ଦ ଏକବାର ହରି ହରି ବୋଲ ଏ ଭାରତ ମାତାର ଦୁଃଖ ଦୂର ହେଉ ହେ।